सद्यो नष्टा स्मृतिर्गोपी सद्यो नष्टा स्मृतिर्गोपी सारुप्यारोहमात्मजम् सारुप्यारोहमात्मजम् प्रभृतस्नेह कलिला हृदया सिद्धथा पुरा सद्यो नष्टा स्मृतिर्गोपी सारुप्यारोहमात्मजम् प्रभृता स्नेह कलिला हृदया सिद्धथा पुरा सद्यनष्टा स्मृतिर्गोपी सारुप्यारोहमात्मजम् प्रभृता स्नेह कलिला हृदया सिद्धथा पुरा सद्यो नष्टा स्मृतिर्गोपी सारुप्यारोहमात्मजम् प्रभृता स्नेह कलिला हृदया सिद्धथा पुरा सद्यो नष्टा स्मृतिर्गोपी सारुप्यारोहमात्मजम् प्रभृता स्नेह कलिला हृदया सिद्धथा पुरा प्रकरण वा तत्क्षणा जगमायाक प्रभावरे कृष्णक मुखरे विश्वरूप दर्शन करिबा व्यापार विस्मृत होइ माँ जशोदा पूर्वपरि निज पुत्रको कोळकु तोळि नेइथिले सेतेबेळे तांकर स्नेह सेइ चिन्मय पुत्र प्रति अत्यंत वर्धित होइथिला महाभारतरे कहिलेछि जे माँ जशोदा कृष्णक मुखरे विश्वरूप दर्शन जगमायाक प्रभावरे निज स्वप्न बोलि मने करिथिले मनुष्य जेपरि स्वप्न करे सबकिछि भूलि जाए माँ जशोदा सेपरि समस्त घटना को भूली जाइए स्वाभाविक स्नेह वर्धित हो मन स्थिर करते घटना टी मन रखार कौन से कारण ना मुझे मन करूना ये पुत्र मोर अटे मुख को चुंबन करमस्वादाय कृष्ण कृष्णाय पुत्र स्वामी नम सद्भक्त मन मणिपुर दुभाय च प्रभुपादल सद्वाणी प्रचार निरता है हरे कृष्ण हमें ये दशम स्कंद अष्टम अध्याय आम क्रमण्य भाव पाठ हो तेणु ये अष्टम अध्याय शिष्य कहते भगवान मुख मध्य मुख मध्य विश्वरूप दर्शन प्रदर्शन एवं आमर ये अष्टम अध्याय मुख्य विषय विशेष भाव आ गोटे विषय मध्य रही मुख्य विषय से भगवान नामकरण नामकरण बहुत गुरुत्वपूर्ण से आम स्कन में दीक्षा दि जाए से नामकरण कराए तेणु विशेष भाव आम शिशुमत गौरव से महाराज कहते जे पाश्चात जगत विशेष भाव जो नाम दि जाए से कुकुर नाम सब दिजाए तेणु गॉड कॉन्शियस परिवर्तन तांकर डॉग कॉन्शियसनेस हो जाए भगवत चेतना परिवर्तन तांकर कुकुर चेतना हो जाए नामकरण बहुत गुरुत्वपूर्ण गुरुत्व रही जो आम षष्ठ स्कंदरे अजान व्याख्यान श्रवण करुचे कथा तेणु भगवान जो नाम भगवान विभिन्न प्रकार जो नाम रही जो नाम होली दाई नेम जो प्रभुपाद जाते पाश्चात्य जगत को सेत ख्रीस्टियान मैंने आपत्ति करुले आमर तो आम कौन आम धर्मशास्त्र रही आमर सब भगवान अच्छा ये सब जिन तुम्हें कहीं तुम शास्त्र को आम कह तेना प्रभुपाद महाराज कहते आम आम तुम जो से कथा कहते तुम रोग हो तुम्हें जो जाऊ डाक्तर पाखे पचार कि तुम्हें हिंदू ना मुसलिम ना ख्रिस्टियान तुम कह मोर ये रोग भल के औषध दिखापर आपणकर जीशु ख्रीट कही पाइपारे होली डाई भी नैन भगवान नाम हूँ बहुत पुण्य पुण्य नाम तेणु से नाम जब जान तुम ग्रहण कर जी न जान तुम नियंत्रण नाम आम भगवान नाम दौ तेणु भगवान नाम गर्ग मुनि गर्ग गर्गाचार्य नाम रखे कृष्ण नाम राखे गर्ग ध्यान से जानिया भगवान नाम कृष्ण बोले से ध्यान से जापारे ये सब भगवान नाम रही कृष्ण कहीं से समस्त को आकर्षण करती कृष्ण नाम आउ गोटे अर्थ होता रही क्रुश अर्थ होती वर्णना कर क्रुश अर्थ होती भूवाचक निर्वृत्ति आनंदवाचक जी आनंद प्रदान करते कृष्ण तेनाली गर्गाचार्य भगवान नामकरण कर अष्टम अध्याय भगवान बाल्यलीला सब वर्णना करें सब श्रवण कर क्रमान्वय भाव भगवान बाल्यलीला तेणु ये से बाल्यलीला पर्यायर भगवान मुखरे जो देखेदे विश्वरूप ये सब असंभव कथा विश्वरूप केमी पार्टी भितर छोटिया पार्टी ता भितर एत विराट विश्व ये विश्वर आम जो विश्व रही आर विस्तार कह जाए 400 कोटी माइल अर्थात 50 कोटी ज्वलन 400 कोटी माइल मैंने के 600 कोटी किलोमीटर हो गला ये हूँ ये ब्रह्मांडर विस्तार ये भाव अनंत विश्व ब्रह्मांड रही तेणु ये सब को छोटिया पार्टी भितर कमी संभव है देखा भगवान आम कही कल जे भगवान हूँ ईश्वर पूर्व कहला ना ईश्वर शब्द व्यवहार कर ईश्वर कहले कौन ना कर्तुम अन्यथा कर्तुम अकर्तुम अन्यथा कर्तुम समर्थ से सबकि जी न कर ईश्वर जमी लक्ष्मी कहले ईश्वर करतु विपास सकिंग ईश्वर से कि ईश्वर जी अंदर आश्रय करते से कि ईश्वर तेणु भगवान होती परम ईश्वर परम नियंत्रणकारी तेणु ये कह श्लोक सद्य नष्ट स्मृति गोपी गोपी कह दशदा ये आप देखिए दशम स्कंदर जो विभिन्न लीला विशेष भाव गोपी मान नाम निना भाव 29-33 ये हूँ समस्त भागवत सार 29-33 रसपंचाध्याय कह जाए तेणु ये जो गोपी मान नाम निया नाम निरी केत कहती आपत्ति करती राधाराणी कर नाम ना तुम कौन कह राधाराणी कथा किंतु सुखदेव गोस्वामी राधाराणी नाम नहीं परोक्ष भाव नहीं दशम स्कंद 30 अध्याय अच्छा अनया राधित मुन भगवान हरिश्वर जी अन्य भाव भगवान आराधना करते सी हूँ राधाराणी अनया आराधित नून अन्य भाव जी आराधना करती सी हूँ राधा राधा सतर अर्थम यार तेणु को गोपी कौन सब करीटारे सब आचार्य टीकार ये हूँ राधाराणी ये हूँ चंद्रावली ये हूँ किए आम जो रही राधाराणी जो अष्टशेक्ष रही ललिता विशाखा मान सब मानने आचार्य टीकार जब जशोदा नाम निर्देश जशोदा माँ जो रही सा गोपी सद्य नष्ट स्मृति गोपी भगवान मुखरे कृष्ण मुखरे ईश्वर को देखिले ତେଣୁ ଭଗବାନଙ୍କର ସ୍ତୁତି କରିବା ପାଇଁ ଆରମ୍ଭ କରିଦେଲେ, ତାଙ୍କର ବୈରାଗ୍ୟ ଆରମ୍ଭ ହେଇଯାଇଥିଲା, ତତ୍ତ୍ୱଜ୍ଞାନ ପ୍ରାପ୍ତ ହେଇଯାଇଥିଲେ। କିନ୍ତୁ ସଦ୍ୟ ନଷ୍ଟ ସ୍ମୃତି ଗୋପୀ, ଭଗବାନ ସାଙ୍ଗେ ସାଙ୍ଗେ ସେ ସ୍ମୃତିକୁ ନଷ୍ଟ କରିଦେଲେ। ଆମର ମଧ୍ୟ ସ୍ମୃତି ନଷ୍ଟ ହେଇଯାଉଛି ନା, ପିଲାଦିନେ ଆମେ କ'ଣ ଥିଲେ, ଆମର ସ୍ମୃତି ଅଛି ପିଲାଦିନେ? ଏ ଯେଉଁ ସ୍ମୃତି, ଏଇଟା ଭଗବାନଙ୍କର ଆସୁଛି। ଭଗବତ ଗୀତା 15:15 ଶ୍ଳୋକରେ ଭଗବାନ କହିଛନ୍ତି ସେ କଥା, ସର୍ବଶ୍ରେଷ୍ଠ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ଏବଂ ଭଗବାନଙ୍କଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି, ଅପହନ କହିଲେ ବିସ୍ମୃତି ଆସୁଛି। ଭଗବାନ ଚାହିଁଲେ ସ୍ମୃତି ପ୍ରଦାନ କରିବେ, ପୂର୍ବ ଜନ୍ମର କଥା ସବୁ ଆମେ ଭୁଲି ଯାଇଛେ, ଏଇ ଜନ୍ମର କଥା ବି ମୋତେ ମନେ ରହୁନାହିଁ, ଛୋଟ ପିଲାଦିନେ ଆମେ କ'ଣ କରୁଥିଲେ ସବୁ ଭୁଲି ଯାଇଛେ। ମୋର ବହୁତ ପିଲାଦିନର କଥା ମନେ ଅଛି, ମୁଁ ଯେତେବେଳେ ପଢ଼ୁଥିଲି ପ୍ରଥମ ନା ଦ୍ୱିତୀୟ ଶ୍ରେଣୀ ପଢ଼ୁଥିଲି, ସେସବୁ ମନେ ଅଛି। ପରୀକ୍ଷା ହେବା ପାଇଁ ମୁଁ ଗୋଟେ ପାଖରେ ଆମ ସ୍କୁଲ ପାଖରେ ଗୋଟେ ବାରଣ୍ଡା ଥିଲା, ସେଠି ବସିଥିଲି, ସେ ପୁଣି ଡାକିଲି ମୋର, ସେତିକି ମନେ ଅଛି ପିଲାଦିନର କଥା। ପ୍ରଭୁପାଦ ମହାରାଜ କହନ୍ତି ସିଏ ଏମିତିକି ମାଙ୍କର ସ୍ତନ୍ୟପାନ କରୁଥିବା ମଧ୍ୟ ତାଙ୍କ କଥା ମନେ ଅଛି ସ୍ମୃତି। ଏଇଠି ସ୍ମୃତି କଥା ଆସିଥିବା ପର ଅଧ୍ୟାୟରେ ଯେଉଁ ରହିଛି ନାରଦ ମୁନିଙ୍କ ଅଭିଶାପରେ ଆମେ ଯେଉଁ ପାଠ କରୁଛେ, କୁବେରାତ୍ମଯୋଗକ୍ତି ତଥା ପ୍ରେମ କାମୀ ପ୍ରୟଚ ନମକେ ଦାମୋଦରେ। କୁବେରାତ୍ମଜ କୁବେରାତ୍ମଜ କୁବେର ଯିଏକି ଦେବତାମାନଙ୍କର ସେ ହେଉଛନ୍ତି କୋଷାଧ୍ୟକ୍ଷ, ବହୁତ ଧନ ରହିଛି, ଅପାର ଧନ ରହିଛି କୁବେରଙ୍କର। ତେଣୁ ତାଙ୍କର ଯେଉଁ ଦୁଇ ପୁତ୍ର କୁବେର ଆତ୍ମଯୋଗ କହିଲେ ଜାଣ ପୁତ୍ର କୁବେରଙ୍କର, ସେମାନେ ବହୁତ ଧନ ଧନୀ ପରିବାରରେ ଜନ୍ମଗ୍ରହଣ କରିଛନ୍ତି, ତେଣୁ ତାଙ୍କର ଗର୍ବ ମଧ୍ୟ ସେହିଭଳି ଭାବରେ ହେଇଯାଇଥିଲା। ଏକରେ ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଇଏ ହେଉଛି ବହୁତ ଗର୍ବ ଜାତ କରାଏ, ବହୁତ ଉଚ୍ଚକୂଳରେ ଜନ୍ମ ନେବା, ବହୁତ ଧନ ପ୍ରାପ୍ତ ହେବା, ବହୁତ ବିଦ୍ୟା ପ୍ରାପ୍ତ ହେବା ଏବଂ ବହୁତ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା, ଏଇଟା ହେଉଛି ଗର୍ବ ତିଆରି କରେ, ସୃଷ୍ଟି କରେ। ତେଣୁ ଏ କୁବେରାତ୍ମ ଯେଉଁ ଇଏ କୁବେରଙ୍କର ପୁତ୍ର ଥିବା ହେତୁ ଏକରେ ବହୁତ ଧନୀ ରହିଛନ୍ତି, ମଦ ପିଇବା ପାଇଁ କିଛି ଅସୁବିଧା ନାହିଁ, ଅଳକାପୁରରୁ ସମରସ ଆଣି ବାରଣୀ ମଧ୍ୟରେ ଆଣି କୈଳାସ ପର୍ବତରେ ପାନ କରୁଥିଲେ, ଏବଂ ପରେ ବର୍ଣ୍ଣନା କରାଯିବ 10 ଅଧ୍ୟାୟରେ, ଏ ଲୀଳାଟି ଆସିବ ସବୁ 9-10 ଅଧ୍ୟାୟରେ ଭଗବାନଙ୍କର ଏ ଦାମୋଦର ଲୀଳାଟି ବର୍ଣ୍ଣନା କରାଯାଇଛି। ତେଣୁ ବହୁତ ବହୁତ ଧନ ଅଛି ଏବଂ ପୁଣି ସେ ହେଉଛନ୍ତି, ଟିକେ ସାଉଣ୍ଡ କମିଯିବ ଏଠି ସାଉଣ୍ଡଟା ଟିକେ, ଥ୍ୟାଙ୍କ ୟୁ। ସେ ପୁଣି ହେଉଛନ୍ତି କ'ଣ ନା, ସିଏ ହେଉଛନ୍ତି କୈଳାସ ପର୍ବତରେ ଶିବଜୀଙ୍କର ସିଏ ହେଉଛନ୍ତି ଅନୁଚର, ଶିବଜୀଙ୍କର ଅନୁଚର। ତେଣୁ ଶିବଜୀଙ୍କ ଅନୁଚର ହେଇଥିବାରୁ ଶିବଜୀ ମଧ୍ୟ ବହୁତ ଉନ୍ନତ ସ୍ଥିତିରେ ରହିଛନ୍ତି ବୈଷ୍ଣବମାନ ଯଥା ଶମ୍ଭୁ, ତେଣୁ ତାଙ୍କର ଗର୍ବ ଆହୁରି ବଢ଼ିଗଲା। ଯେତେ ଆମର ଶକ୍ତି ଅଧିକା ହେବ ବା ଧନ ଅଧିକା ହେବ ବା ଆମର ଯେଉଁ ରହିଛି ସ୍ଥିତି, ଯଦି ଆମେ ଉନ୍ନତ ସ୍ଥିତି ରହିବା ଆମର ଗର୍ବ ବଢ଼ି ବଢ଼ି କାଟିବ। ତେଣୁ ଏଇଭଳି ଅବସ୍ଥା ଆସିଯାଇଥିଲା କୁବେରାତ୍ମଜଙ୍କର। କିନ୍ତୁ ନାରଦମୁନି ଏପରି ବର୍ଣ୍ଣନା କରାଯିବ, ନାରଦମୁନି ଯେଉଁ ଅଭିଶାପ ଦେବେ, ଅଭିଶାପ ଦେଲେ ମଧ୍ୟ ସେ ବୃକ୍ଷ ହେଇଯିବେ, ବୃକ୍ଷ ହେଇଗଲେ ମଧ୍ୟ ନାରଦମୁନିଙ୍କ କୃପାରୁ ତାଙ୍କର ପୂର୍ବ ସ୍ମୃତି ରହିଥିଲା, ପୂର୍ବରେ ଯେ ସେ କୁବେରଙ୍କର ପୁତ୍ର ଥିଲେ ଏ ସ୍ମୃତି ମନେ ଥିଲା, ତାଙ୍କର ସ୍ମୃତି ଥିଲା। ଏ ସ୍ମୃତିଟା କେମିତି ଆମର କ'ଣ ସେଟା, ସ୍ମୃତିଟା କେମିତି ପ୍ରଭାବିତ ହେଉଛି, ଭଗବତ ଗୀତା 2 ଅଧ୍ୟାୟରେ ଭଗବାନ କହିଛନ୍ତି କ'ଣ, ଧାତୁ ବିଷାଂ ପୁରୁଷ ସଙ୍ଗ ସ୍ତ୍ରୀ ପ୍ରଜାତେ, ସଙ୍ଗା ସଂଜାତେ କାମ, କାମ କ୍ରୋଧ ବିଜାତେ, କ୍ରୋଧାତ୍ ବୁଦ୍ଧି ସମୂହ, ସମୂହ ସ୍ମୃତି ବିଭ୍ରମ, ସ୍ମୃତି ଭ୍ରଂସା ବୁଦ୍ଧି ନାଷ୍ଟ बुद्धि नाशात अनुस्थिति ये बुद्धिटा आमर एभरी भावरे प्रभावित होती धातु विषाद पुंस जितेबड़े विषय उपभोग करने जन ध्यान करवा चिंता करे से कामना जात हुए धातु विषाद पुंस संग स्पेश बजाते संगा संजा संग कहे आसक्ति से विषय प्रति आम आसक्ति आसुच्छे आसक्ति आसने आम से काम भावनाटा आसुच्छे कामनाटा आसुच्छे संघर्ष पजाते संघात संघात काम काम कौन हो क्रोध काम जदि बाधाप्राप्त हो क्रोध आसव आम जदि मिलगला कम पूरण हो गला कौन हम ना लोभ कम पूरण हो गले लोभ कम बाधाप्राप्त हो क्रोध क्रोध रु मोह आसुच क्रोधा होती समोह एवं समोह स्मृति विभ्रम मोहरु आमर स्मृति नष्ट आम समस्त स्मृति नष्ट कहार उद्देश्य से समस्त स्मृति नष्ट से स्मृति कौन ना भगवान सहित आम गोटे निर्दिष्ट संबंध रही स्मृति आम भूल जाइए कहीं मोह मोहग्रस्त हो स्मृति नष्ट तेणु स्मृति जो नष्ट स्मृति मंसा बुद्धिनाश आम बुद्धि नष्ट एवं बुद्धिनाशा प्रणस्पति बुद्धि जब नष्ट तमर पतन होगवदीता अंतिम भगवान अर्जुन प्रश्न पचारे जे बर्तमान मुझे जहाँ कहली तुम ठीक भाव श्रवण कल तो कथित एतम सुतम पार्थ तया किरण चे दशा कथित अज्ञान समम प्रणश्यति धनंजय जदि जाने ठीक भाव भगवान कथा श्रवण करे मोह दूर हम तेणु अर्जुन प्रभु से कथा कहले प्रभु नष्ट मोह मोर मोह नष्ट तो प्रसाद आपण को कृपार एकाग्र भाव से श्रवण कर नष्ट मोह स्मृति लब्धा मोह नष्ट मोह जदि ठीक होते मोहटा जदि चलीजी तमाम स्मृति आम फेरी पाइबा नष्ट मोह स्मृति लब्धा तेणु आम बर्तमान मोहग्रस्त होतु आमर स्मृति की भूली जाइए भगवान सहित आम जो संबंध रही भूली जाइए तेणु नारद मुनि से कही अभिशाप दे स्थावर जन प्राप्त होने अभिशाप दे से आशीर्वाद देते मोर कृपार तुम्हें तुम स्मृति फेरी रमृति रे जो कुबेर पर पुत्र थे से सब तक मन थी आमर भागवतम अन्य शास्त्र मानक वर्णना कर पूर्व जन्म किए कौन थे सब नारद मुनि तीन जन्म कथा मन थी प्रथम से थे गंधर्व जन थे ना सप्तम स्कंदे युधिष्ठिर महाराज से कथा कहते नाम थी कौन तक नाम थी गंधर्व कौन नाम थी तेणु से गंधर्व थे मुनि ऋषि मैंने देवता मैंने उन्नत लोक गोटे सभा आयोजन करते भगवान गुणगान करने नारद मुनि गंधर्व थे से बहुत रूपवान गंधर्व थे तेणु से बहुत अप्सरा मान सहित बहुत अप्सरा मान सहित जाठी भगवान गुणगान नक फिल्म गीत बोलिया तो आरंभ कले तेणु अभिशाप देदे अभिशाप देदे मनुष्य मैंने अभिशाप देदे जो कि से दासीपुत्र जन्म हेले दासीपुत्र जन्म हेले तेणु ये जो दासीपुत्र होते से दासीपुत्र गोटे जन्म से प्राप्त होते पूर्व जन्म ये द्वितीय जन्म का पूर्वर द्वितीय जन्म तेणु से चतुर्मास समय चतुर्मास समय से ब्रह्मवादी मान पूजा सेवा कर से कौन भगवान को दर्शन कले भगवान को दर्शन कले गंधर्व ना कि कहीपना तेणु
ଯାହା ମୁଁ ଲେଖିକି ରଖିଛି ଯେ ମନେ ପଡ଼ୁନି, ମୁଁ କହିବି ମାନେ ମୁଁ ଦେଖୁଛି କହିବି ସେଇଟା। ତେଣୁ ଏଇଭଳି ଭାବରେ ସେ ଯେଉଁ ପୂର୍ବ ଜନ୍ମ ତିନୋଟି ଜନ୍ମ କଥା ମନେ କରିଥିଲେ ବ୍ୟାସଦେବଙ୍କୁ, ବ୍ୟାସଦେବଙ୍କୁ ସେ ତାଙ୍କ ପୂର୍ବ ଜନ୍ମ କଥା କହିଲେ, ଦାସୀପୁତ୍ର ଥିଲେ ବୋଲି କହିଲେ, ପ୍ରଥମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ସେ କଥା ସବୁ କୁହାଯାଇଛି। ତେଣୁ ଆମେ ପୂର୍ବଜନ୍ମରେ କ'ଣ ଥିଲେ ଗର୍ଗ ସଂହିତାରେ ମଧ୍ୟ ଆପଣ ଜାଣିପାରିବେ, ଗର୍ଗ ସଂହିତା ଦେଖିଲେ ପଢ଼ିଲେ ଆପଣ ଜାଣିବେ ପୂର୍ବଜନ୍ମରେ କ'ଣ ଥିଲେ। ଆମ ଶିଷ୍ୟ ଗୌରବ ସ୍ୱାମୀ ମହାରାଜ ସେ କହନ୍ତି ଯେ ଥରେ ଆମର ଜଣେ ଥିଲେ ଗୁରୁ ଭାଇ ଥିଲେ ସଚିନନ୍ଦନ ପ୍ରଭୁ, ତାଙ୍କର ଭଉଣୀ ଜଣେ ମୃତ୍ୟୁବରଣ କରିଗଲେ, ତାଙ୍କୁ ନିଆଗଲା କେଉଁଠିକି ସ୍ୱର୍ଗ ନିଆଗଲା, ସ୍ୱର୍ଗ କଣଟା ସ୍ୱର୍ଗଦ୍ୱାର ନେଇକି ତାଙ୍କୁ ଦାହ କରାଗଲା। ସେ ଯେତେ ନେଇକି ଯାଉଥିଲେ ସେ ସେମାନେ ଗୋଟେ ଗାଈ ସେ ତାଙ୍କୁ ଚାଟୁଟା ଆସି ସେ ସମୃଦ୍ଧ ଶରୀରକୁ ଚାଟୁଥିଲା। ତାପରେ ଏଇ କଥା ଯେତେବେଳେ ମହାରାଜ ଶୁଣିଲେ ଗୌରବ ମହାରାଜ, ସେ କହିଲେ ସେ ବର୍ତ୍ତମାନ ସେ ବହୁତ ଗାଈଙ୍କର ପ୍ରିୟ ଥିଲେ, ଗାଈଙ୍କର ସେବା କରୁଥିଲେ। ସେ କହିଲେ ବର୍ତ୍ତମାନ ସେ ସ୍ୱର୍ଗଲୋକରେ ଗୋଟେ ଗାଭୀ ରୂପରେ ଜନ୍ମଗ୍ରହଣ କରିଛନ୍ତି ଏବଂ ତା ପର ଜନ୍ମରେ ସେ ପୁରୀରେ ଗୋଟେ ବ୍ରାହ୍ମଣ କୂଳରେ ଜନ୍ମ ନେବେ। ଆମର ଜ୍ୟୋତିଷ ଶାସ୍ତ୍ରରେ ଜଣାପଡ଼ିବ କିଏ ଅତୀତରେ କ'ଣ ଥିଲେ ଭବିଷ୍ୟତରେ କ'ଣ ହେବେ। ପ୍ରଭୁପାଦ ମହାରାଜ କହିଛନ୍ତି ଯେ ସେ ଗୋଟେ ଜ୍ୟୋତିଷର କଥାକୁ ଉଦ୍ଧାର କରି କହିଛନ୍ତି, ଆମର ଯିଏ ଥିଲେ ଯୁଧିଷ୍ଠ କ'ଣ ଜବାହରଲାଲ ନେହେରୁ ଥିଲେ, ପ୍ରାଇମ୍ ମିନିଷ୍ଟର ଥିଲେ, ସେ ତା ପର ଜନ୍ମରେ ସେ ସ୍ୱିଡ଼େନରେ ଗୋଟେ କୁକୁର ହେଇକି ଜନ୍ମଗ୍ରହଣ କରିଛନ୍ତି, ସ୍ୱାମୀ ହେଇକି ଜନ୍ମଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି। ପ୍ରଭୁପାଦ କନ୍ଭରସେସନ୍ରେ ଅଛି, ଆପଣ ଦେଖି ପଢ଼ିବେ। ତେଣୁ ଏଇଭଳି ଭାବରେ ଭଗବାନ ମଧ୍ୟ କହିଛନ୍ତି ଆପଣଙ୍କର ଜଞ୍ଜଂ ବାପି ସ୍ମରଣ ଭାବଂ ତେଜନ୍ ତେତି କଳିବରଂ ତମ୍ ତମ୍ ବିତ୍ କୌନ୍ତେୟ ସଦା ତଦ୍ଭାବ ଭାବିତ। ମୃତ୍ୟୁ ସମୟରେ ଯେଉଁ ଚିନ୍ତା କରିବା ପରଜନ୍ମଟି ଆମେ ସେଇଭଳି ଭାବରେ ପ୍ରାପ୍ତ ହେବା। ମୃତ୍ୟୁ ସମୟଟା ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ, ଇଏ ହେଉଛି ପରୀକ୍ଷା, ଫାଇନାଲ ପରୀକ୍ଷା, ଫାଇନାଲ ଏକ୍ଜାମିନେସନ୍। ତେଣୁ ଫାଇନାଲ ପରୀକ୍ଷାରେ ଆମେ କେତେ ମାର୍କ ରଖିବା ସେଇଟା ତା ପୂର୍ବରୁ ଜଣାପଡ଼ିଯିବ। କେମିତି ନା ଟର୍ମିନାଲ ଏକ୍ଜାମିନେସନ୍ ହେଉଛି, ମାସିକିଆ ପରୀକ୍ଷା ହେଉଛି ପିଲାମାନଙ୍କର, ହେଉଛି କେତେ ମାର୍କ ରଖୁଛି ସେଇଥିରୁ ଆମେ ଜାଣିବା ଫାଇନାଲ ମାର୍କ କେତେ ହେବ। ତେଣୁ ଇଏ ଟର୍ମିନାଲ ଏକ୍ଜାମିନେସନ୍ କ'ଣ ନା ବିଭିନ୍ନ ବିପଦ ସବୁ ଆସୁଛି, ଇଏ ଗୋଟେ ପରୀକ୍ଷା ଭଗବାନଙ୍କ ଦ୍ୱାରା, ଏଇଟା ପରୀକ୍ଷା ଦିଆଯାଉଛି। ଆମେ ଭଗବାନଙ୍କୁ ସେବା କରୁଛେ, ଭଗବାନଙ୍କର ନାମ ନେଉଛେ, ଏସବୁ ଯେଉଁ କରୁଛେ ଏ ପରୀକ୍ଷା ଭଗବାନ କରୁଛନ୍ତି ବିଭିନ୍ନ ସମୟରେ ପରୀକ୍ଷା। ଯେତେବେଳେ ଆପଣଙ୍କର ଅସୁବିଧା ହେଉଛି ସେଇଟା ବୁଝିବେ, ଇଏ ହେଉଛି ଭଗବାନଙ୍କ ପରୀକ୍ଷା। ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ସେବିତା କହୁଛନ୍ତି ତତ୍ୟଂ କମ୍ପାଂ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମା କୃତଂ ବିପାକଂ ହୃଦ୍ଭାଗବପୂର୍ଭିର୍ବିଦଧ ନମସ୍ତେ ଜୀବେତ ଯୋ ମୁକ୍ତି ପ୍ରଦେଶ ଦାୟଭାଗ। ଇଏ ଯେତେବେଳେ ଆମେ ବିଭିନ୍ନ ଦୁଃଖ କଷ୍ଟ ପାଉଛେ ସେତେବେଳେ ବୁଝିବାକୁ ପଡ଼ିବ, ଇଏ ହେଉଛି ପରୀକ୍ଷା। ତେଣୁ ସେତେବେଳେ ଆମେ ଶାସ୍ତ୍ର ଅନୁସାରେ ଚିନ୍ତା କରିବା, ସୁସମୀକ୍ଷା ମାଣ ଚିନ୍ତା କରିବା, ଆମ ମନୁଷ୍ୟ ଚିନ୍ତା କରିବାନି, ଶାସ୍ତ୍ରରେ କ'ଣ କୁହାଯାଇଛି ସେଇ ଅନୁସାରେ ଚିନ୍ତା କରିବା। ଯଦି କରିବା ତାହେଲେ ଜାଣିବା ଯେ ଆମେ ଯେଉଁ ଦୁଃଖ କଷ୍ଟ ପାଉଛେ ଏ ଭୁଞ୍ଜାନ ଏବାତ୍ମ କୃତମ ବିପାକମ ଆତ୍ମ, ଆମେ କରିଛେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ ଯେଉଁଥିପାଇଁ ବିଭିନ୍ନ ଦୁଃଖ ଆମେ ପ୍ରାପ୍ତ ହେଉଛେ। ଭକ୍ତିର ସ୍ୱାମୀଙ୍କ ସିଂହରେ ଭକ୍ତିର ଯେଉଁ ଛଅଟି ଲକ୍ଷଣ ରହିଛି, ତାର ପ୍ରଥମ ଲକ୍ଷଣ ହେଉଛି କ୍ଲେଶ ଅଗ୍ନି। ଭକ୍ତି ଜଣେ କରୁଛନ୍ତି ମାନେ ତାର ଦୁଃଖ ଚାଲିଯିବ, କ୍ଲେଶ ଅଗ୍ନି। ଆମେ କ୍ଲେଶ କ'ଣ ପାଇଁ ପାଉଛେ ନା ତିନି ପ୍ରକାର କାରଣରୁ କ୍ଲେଶ ପାଉଛେ, ଗୋଟେ ହେଉଛି ପାପ, ଗୋଟେ ହେଉଛି ପାପ ବୀଜ, ଆଉ ଗୋଟେ ହେଉଛି ଅବିଦ୍ୟା। ଏ ତିନୋଟି ଯାକ ନଷ୍ଟ ହୋଇଯିବ ଭକ୍ତି ଆମେ କଲେ। ତେଣୁ ଆମେ ଯେଉଁ କଷ୍ଟ ପାଉଛେ ଏଇଟାକୁ ଚିନ୍ତା କରିବା କଥା, ଏ ଏବାତ୍ମ କୃତମ ବିପାକମ ଇଏ ଆମ ନିଜର ପୂର୍ବକର୍ମ ଅନୁସାରେ ଯେଉଁ ପାପକର୍ମ କରିଛେ ସେଥିପାଇଁ ଆମେ ଦୁଃଖ ପାଉଛେ, କଷ୍ଟ ପାଉଛେ, ଏବାତ୍ମ କୃତମ ବିପାକମ। ଏଇଭଳି ଭାବରେ ହୃଦ୍ଭାଗ ଗୁର୍ଭୀର ବିଦଧନ ନମସ୍ତେ କାୟ ମନ ବାକ୍ୟରେ ଭଗବାନଙ୍କ ପାଦ ପଦ୍ମରେ ପ୍ରଣାମ କରି ତାଙ୍କର ଭକ୍ତଙ୍କ ମୁଖରୁ ଭଗବାନ କଥା ଶ୍ରବଣ କଲେ ଯିବେ ତ ଯେଉଁ ମୁକ୍ତି ପଦେ ସଦା ଭାବ। ଯିଏ ଏଇଭଳି ଭାବରେ ଯେମିତି ପିତାଙ୍କର ଧନରେ ପୁତ୍ର ଭାଗୀ ହେବେ, ସେ ପ୍ରାପ୍ତ ହେବେ। ଆମର ପିତାଙ୍କ ଧନ ହେଉଛି ଏଇ ଧନ ସମ୍ପତ୍ତି, ଏଇସବୁ ଆମେ ପାଇଛେ। ଗୁରୁଦେବ ଧ୍ୟାନ କିଛି ଆମକୁ ଦେଇଛନ୍ତି, ଆମେ ଯଦି ଜୀବନ ଧାରଣ କରିବା ତାହେଲେ ଏଇଟା ପ୍ରାପ୍ତ ହେବା। ସେଇଭଳି ଭାବରେ ପିତାଙ୍କର ଧନରେ ପୁତ୍ର ଭାଗି ହେବେ। ସେଇଭଳି ଭାବରେ ଜଣେ ଯଦି ଏଇଭଳି ଭାବରେ ଚିନ୍ତା କରିବେ, ଏ ପରୀକ୍ଷା ହେଉଛି, ସବୁ ପରୀକ୍ଷାରେ ଆମେ ଚିନ୍ତା କରିବା, ଦୁଃଖ କଷ୍ଟ ଆସୁଛି ଆମେ ଚିନ୍ତା କରିବା ଯେ ଇଏ ହେଉଛି ଆମର ଯେଉଁ କଷ୍ଟ ପାଇବା କଥା, ପାପ ପୂର୍ବ କର୍ମର ଫଳ ଅନୁସାରେ ପାଉଛେ, କିନ୍ତୁ ଭଗବାନଙ୍କର ଶରଣ ଯାଇଥିବାରୁ ଏଇଟା ଲାଘବ ହୋଇଯାଉଛି। ଲାଘବ ହୋଇଯାଉଥିବାରୁ ଆମେ କମ୍ ଦୁଃଖ ପାଇଲେ, ନହେଲେ ଆହୁରି ବଡ଼ ଦୁଃଖ ପାଇଥାନ୍ତେ। ଏଇଭଳି ଭାବରେ ଯଦି ଚିନ୍ତା କରି ଜୀବନ ଧାରଣ କରିବା ତାହେଲେ ଆମେ ଏ ଭୌତିକ ଜଗତରୁ ଆମେ ମୁକ୍ତ ହୋଇଯିବା। ମୁକ୍ତି ପଦେ ସଦାୟ ଭାବ ତାଙ୍କର ଆସିଯିବ, ଦାୟ ଆସିଯିବ, ତାଙ୍କର ଅଧିକାର ଆସିଯିବ, ସେ ପ୍ରାପ୍ତ ହେବେ। ତେଣୁ ଏଇଭଳି ଭାବରେ ପୂର୍ବଜନ୍ମର ସ୍ମୃତି ଆମେ ସବୁ ଭୁଲି ଯାଇଛେ, କିନ୍ତୁ ଭଗବାନ ଯଦି ଚାହିଁବେ ସ୍ମୃତି ପ୍ରଦାନ କରିବେ। ଯେମିତି କୁନ୍ତିଦେବୀଙ୍କ କଥା କୁହାଯାଏ, କେଉଁ ଶାସ୍ତ୍ର ଅଛି ମୁଁ ଜାଣିନି, କିନ୍ତୁ ମୁଁ ଶୁଣିଛି ଆଚାର୍ଯ୍ୟ କହନ୍ତି କଥା ଯେ ଆମର ଗାନ୍ଧାରୀ ସେ ଭଗବାନଙ୍କ ଉପରେ ବହୁତ କ୍ରୋଧ ପ୍ରକାଶ, ଯଦିଓ ଗାନ୍ଧାରୀ ହେଉଛନ୍ତି ବୋଲି ସତୀମାନ ଭିତରେ ତାଙ୍କର ନାମ ରହିଛି, ଗାନ୍ଧାରୀଙ୍କର ନାମ ରହିଛି, କାରଣ ଯେତେବେଳେ ଜାଣିଲେ ସ୍ୱାମୀ ତାଙ୍କର ଅନ୍ଧ, ନିଜେ ଅନ୍ଧ ପୁଟୁଳି ବାନ୍ଧିଦେଲେ, ନିଜର ଯଦିଓ ଚକ୍ଷୁ ଅଛି ଏଭଳି କ'ଣ ଜଣ କରିପାରିବ ନାହିଁ, ମହାନ ତ୍ୟାଗ ସେ କରିଛନ୍ତି ଗାନ୍ଧାରୀ। ଆମେ ପଢ଼ୁଥିଲୁ ପିଲାଦିନେ ଯେତେବେଳେ ଦୁର୍ଯ୍ୟୋଧନ ମହାଭାରତ ଯୁଦ୍ଧରୁ ଯୁଦ୍ଧ ପାଇଁ ଯାଉଥିଲେ, ପ୍ରସ୍ତୁତ ହେଇକିରି ମାଙ୍କ ପାଖରୁ ବିଦା ନେଉଥିଲେ, ସେତେବେଳେ ସେ କଥା କହିଥିଲେ କ'ଣ, ଯାଅ ବୀର ରଣେ ଧର୍ମର ହେଉ ଯା ପାପର ହେଉ କ୍ଷୟ, ଯେଉଁ କହିଥିଲେ ନା, ଦକ୍ଷ ହେଉ ପୁଣ୍ୟ ଜଗତ ଧର୍ମର ହେଉ ଯା, ଏ କଥା କେଉଁ ମା କହିବ? ଯଦି ସେଇଭଳି ଭାବରେ ଉନ୍ନତ ସ୍ଥିତିରେ ଜଣେ ନଯିବ ସେ କହିବନି, ସେ କହିବ ମୋର ପୁଅ ଯୁଧିଷ୍ଠ ମହାରାଜ ସେ କଥା କହିପାରୁନଥିଲେ, କି ଧୃତରାଷ୍ଟ୍ର ମହାରାଜ ସେ କଥା କହିପାରୁନଥିଲେ, ଧୃତରାଷ୍ଟ୍ର ଜାଣିଛନ୍ତି ତାଙ୍କର ପୁଅ ଅଧର୍ମରେ ରହିଛନ୍ତି, କିନ୍ତୁ ତାଙ୍କ ଅଧର୍ମ ସହିତ ସେ କ'ଣ ସଙ୍ଗ ଦେଉଥିଲେ, ପୁଅ ପ୍ରତି ସଙ୍ଗ ଦେଉଥିଲେ, କିନ୍ତୁ ତାଙ୍କର ଯେ ଚକ୍ଷୁ କେବଳ ଅନ୍ଧ ଥିଲା ତା ନୁହଁ, ତାଙ୍କର ଯେଉଁ ପରମାର୍ଥିକ ଦୃଷ୍ଟି ମଧ୍ୟ ସେ ଅନ୍ଧ ଥିଲେ, ଗ୍ରହଣ କରୁନଥିଲେ ପରମାର୍ଥ କଥାକୁ। ତେଣୁ ଗାନ୍ଧାରୀ କର ସେ ଯାହା କ୍ରୋଧ, ଶହେ ପୁତ୍ର ମୃତ୍ୟୁବରଣ କଲେ, କ୍ରୋଧ ହୋଇଗଲା ଭଗବାନ ପ୍ରତି। ତେଣୁ କୃଷ୍ଣଙ୍କୁ ସେ ପଚାରିଲେ, ସେ ସତୀ ନାରୀ ନା, ସେ କହିଲେ ସତୀ ନାରୀଙ୍କର ସାତଟି ପୂର୍ବଜନ୍ମ କଥା ମନେ ଥାଏ, ସାତଟି ପୂର୍ବଜନ୍ମ କଥା। ତେଣୁ ସେ କହିଲେ ମୁଁ ତ ପୂର୍ବଜନ୍ମରେ କୌଣସି ପାପ କରିନଥିଲି, କାହିଁକି ମୋ ସାମ୍ନାରେ ମୋର ପୁତ୍ରମାନେ ମୃତ୍ୟୁବରଣ କଲେ? ତେଣୁ ଭଗବାନ ତାଙ୍କର ଶହେ ଜନ୍ମର ପୂର୍ବ କଥା ମନେ ପକେଇଦେଲେ। ଶହେ ଜନ୍ମ ପୂର୍ବରେ ସେ ଜଣେ ଥିଲେ, ଗୋଟେ ରାଜକନ୍ୟା ଥିଲେ, ରାଜକନ୍ୟା ଥିଲାବେଳେ ଯେତେବେଳେ ଯାଇ ସ୍ନାନ କରିବା ପାଇଁ ଯାଇଛନ୍ତି ତାଙ୍କ ପୁଷ୍କରିଣୀକୁ, ରାଜ ଉଦ୍ୟାନରେ ଥିବା ପୁଷ୍କରିଣୀରେ ସ୍ନାନ କରିବା ପାଇଁ ଯାଉଛନ୍ତି, ସେହି ସମୟରେ ଗୋଟେ କଇଁଚ ଗୋଟେ ଅଣ୍ଡା ଦେଇଥିଲା, ଶହେଟି ଅଣ୍ଡା ଦେଇଥିଲା, ସେ ଶହେଟି ଛୁଆ ବାହାରିଥାନ୍ତେ। ତେଣୁ ସେ ରାଜକନ୍ୟା ତାକୁ ଦଳି ଚକଟ ଦେଇଥିଲେ, ତେଣୁ ସେ ଅଭିଶାପ ଦେଇଥିଲା, ମୋ ଆଗରେ ଯେମିତି ମୋର ପୁତ୍ରମାନଙ୍କୁ ତୁ ହତ୍ୟା କଲ, ତମ ଆଗରେ ତମ ପୁତ୍ରମାନେ ହତ୍ୟା ହେବେ। ଏଇଭଳି ଭାବରେ କର୍ମର ଫଳ ରହିଛି, ଭଗବାନ ତାଙ୍କୁ ଦେଖେଇଦେଲେ ଶହେ ଜନ୍ମର ତଳର କଥା। ତେଣୁ ଅନେକ ଜନ୍ମ ଆମେ ବିତି ଯାଇଛେ, ଭଗବାନ କହନ୍ତି ଭଗବତ ଗୀତାରେ ଯେ ସତ ମଧ୍ୟରେ କହିଛନ୍ତି ବେଦାହମ ସମତି ତାହାନି, ଭଗବାନ ସବୁକି ଜାଣନ୍ତି, ଅତୀତରେ କ'ଣ ହେଇଥିଲା, ବର୍ତ୍ତମାନ ଆଣିଛ ଅର୍ଜୁନ, ବର୍ତ୍ତମାନ ମଧ୍ୟ କ'ଣ ଚାଲିଛି କଥା, ଏବଂ ଭବିଷ୍ୟ ଆଣିଛ ଭୂତାଣି, ସମସ୍ତ ଜୀବଙ୍କର ଭବିଷ୍ୟତ ଅତୀତ ଏବଂ ବର୍ତ୍ତମାନ ସବୁ ଭଗବାନ ଜାଣନ୍ତି, କିନ୍ତୁ ମାନ୍ତୁ ବେଦନ କଷ୍ଟ ଭଗବାନ କେହି ଜାଣିପାରନ୍ତି ନାହିଁ। ଭଗବାନ ଯାହାଙ୍କୁ କୃପା କରିବେ ସେ ହିଁ ତାଙ୍କୁ ଜାଣିପାରିବେ। ତେଣୁ ଏ ସ୍ମୃତି ଭଗବାନ କହୁଛନ୍ତି ଭଗବତ ଗୀତା 15:15 ଭଗବାନ ଏ ସ୍ମୃତିଟି ପ୍ରଦାନ କରନ୍ତି। ସର୍ବସ ଚାହନ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତି ଜ୍ଞାନ ଅପହନଂ ଚ, ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି, କ'ଣ କରୁଛନ୍ତି, ଖାଲି ଶୋଇଛନ୍ତି କି ନା, ନା ସେ ସ୍ମୃତି ଦେଉଛନ୍ତି, ଜ୍ଞାନ ଦେଉଛନ୍ତି ଏବଂ ବିସ୍ମୃତି ଦେଉଛନ୍ତି, ପୂର୍ବଜନ୍ମ କର୍ମଫଳ ସାକ୍ଷୀ ସେ ରହିଛନ୍ତି। ଆମ ପ୍ରଭୁପାଦ ମହାରାଜ କହନ୍ତି ଯେ ସେ ପଢ଼ୁଥିଲେ କଲେଜରେ, ସ୍କଟିଶ କଲେଜ, ଖ୍ରୀଷ୍ଟିଆନ ମାନଙ୍କର ପଢ଼ାଉଥିଲେ ସେମାନେ ସେମାନେ ଆମର କର୍ମଫଳକୁ ବିଶ୍ୱାସ କରନ୍ତି ନାହିଁ। ତାଙ୍କର ଯୁକ୍ତି ହେଉଛି ଯେ ଯେଉଁ ଜଣେ ଫଳ ଜଣେ ଭୋଗ କରିବ ବା ବିଚାର ଜଣେ ପ୍ରାପ୍ତ ହେବ ତାର ଜଣେ ସାକ୍ଷୀ ରହିବେ। ବିଚାରପତି ଯେଉଁ ଦେବେ ଆମର ବିଚାରପତି ନାହାନ୍ତି, ବିଚାରପତି ଯଦି ସେ ବିଚାର କରିବେ ଓକିଲମାନେ ଯେଉଁ କଥା କହିବେ ସେ ସାକ୍ଷୀକି ଆଣିକି ଶୋଇବେ। ସାକ୍ଷୀ ପ୍ରଥମେ କ'ଣ କରିବ, ଗୀତାରେ ହାତ ରଖି ମୁଁ କହୁଛି ଯାହା କହିବି ମିଛ କହିବି, ମନେ ମନେ ହେଉଛି ମିଛ କହିବି କିନ୍ତୁ ମୁଖରେ କହୁଛି ସତ କହିବି। ତେଣୁ ଯାହା ହେଉ ଇଏ ସାକ୍ଷୀ କିଏ, ପୂର୍ବଜନ୍ମରେ ଆମେ ଏଇସବୁ କର୍ମ କରିଥିଲୁ ତାର ସାକ୍ଷୀ କିଏ, ଖ୍ରୀଷ୍ଟିଆନ ମାନଙ୍କର ମତ ହେଉଛି ଏଇଟା। ତେଣୁ ଇଏ ପୂର୍ବକର୍ମ ଫଳ ଏସବୁ ଭ୍ରାନ୍ତ ଧାରଣା। ପ୍ରଭୁପାଦ ମହାରାଜ ସେଇଠି କହିଥିଲେ ନା ନା ଆମର ଭଗବାନ ସବୁ ସାକ୍ଷୀ କିନ୍ତୁ ସେମାନେ ସବୁ ଗ୍ରହଣ କରୁନଥିଲେ। ଭଗବତ ଗୀତାରେ ଭଗବାନ କହିଛନ୍ତି କ'ଣ ସାକ୍ଷୀ, ମୁଁ ସାକ୍ଷୀ ବୋଲି କୁହାହେଇଛି ନା ଗୋଟେ ଶ୍ଳୋକରେ, ଗତି ଭତା ପ୍ରଭୁ ସାକ୍ଷୀ ନିବାସ ଶରଣ ଛୁ ଭଗବାନ ସାକ୍ଷୀ। କାହିଁକି ରହିଛନ୍ତି ଭଗବାନ ନାମ ହୃଦୟ ଭିତରେ, ଉପନିଷଦରେ ବର୍ଣ୍ଣନା କରାଯାଇଛି କ'ଣ ନା ସମାନ ମୁଖ୍ୟ ମାନେ ଦ୍ୱାର ସଯୁଜ୍ୟା ସମାନ, ଦୁଇଟି ପକ୍ଷୀ ରହିଛନ୍ତି ଗୋଟିଏ ବୃକ୍ଷରେ, ଗୋଟିଏ ପକ୍ଷୀ ସେ ଫଳକୁ ଖାଉଛି ବୃକ୍ଷର ଫଳକୁ ଖାଉଛି, ଆଉ ଗୋଟେ ପକ୍ଷୀ କେବଳ ଲକ୍ଷ୍ୟ କରି ରହୁଛି ସାକ୍ଷୀ ହିସାବରେ ରହୁଛି। କେତେବେଳେ ସେ ମୋ ଆଡ଼କୁ ଲକ୍ଷ୍ୟ କରିବେ ମୁଁ ତାକୁ ମୁକ୍ତି କରିବି, ଭଗବାନ ରହୁଛନ୍ତି ସେଇଥିପାଇଁ ସମସ୍ତଙ୍କ ହୃଦୟରେ ରହିଛନ୍ତି। ଆପଣ ଯଦି ମୁକ୍ତ ହୋଇଯିବେ ସେ ଜଗତକୁ ଚାଲିଯିବେ ସେତେବେଳେ ଆମେ ଭଗବାନ ସାକ୍ଷୀ ହିସାବରେ ରହିବେ ନାହିଁ, ହୃଦୟରେ ରହିବେ ନାହିଁ। ଆମର ଭକ୍ତିଗୁରୁ ନାରାୟଣ ମହାରାଜ କଥା କହୁଥିଲେ, ଆମର ବର୍ତ୍ତମାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ଭଗବାନ, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ସମସ୍ତ 84 ଲକ୍ଷ ପ୍ରକାର ଜୀବ ସମସ୍ତଙ୍କ ପାଖରେ ସାକ୍ଷୀ ହିସାବରେ ରହିଛନ୍ତି ଭଗବାନ। କିନ୍ତୁ ଜଣେ ଯଦି ମୁକ୍ତ ହୋଇଯିବ ସେଠି ଆଉ ଭଗବାନ ରହିବା ଦରକାର ନାହିଁ, ସାକ୍ଷୀ ହିସାବରେ ରହିବେ ନାହିଁ। ତେଣୁ ଭଗବାନ କେତେ କୃପାଳୁ, ଆମକୁ ଉଦ୍ଧାର କରିବା ପାଇଁ ସବୁ ଶରୀରରେ ସେ ରହୁଛନ୍ତି, ବିଷ୍ଠାର କୀଟର ଶରୀରରେ ମଧ୍ୟ ସେ ରହିଛନ୍ତି। ତେଣୁ ତାଙ୍କୁ ରହିବାର ଉଦ୍ଦେଶ୍ୟ ହେଉଛି ତାଙ୍କୁ ସ୍ମୃତି ଦେବେ, ଜ୍ଞାନ ଦେବେ, ବିସ୍ମୃତି ଦେବେ। ଆମେ ମଝିରେ ମଝିରେ ସ୍ମୃତି ଆସୁଛି ତୁମେ ଭଗବାନଙ୍କ ଶରଣରେ ଯାଅ, ଭଗବାନ ସ୍ମୃତି ଦେଉଛନ୍ତି କିନ୍ତୁ ଆମେ ଗ୍ରହଣ କରୁନି। ଦୁଇ ପ୍ରକାର ଭଗବାନ କୃପା କରନ୍ତି, ଆଚାର୍ଯ୍ୟ ଚୌତକ ଭୂଷାନ ସ୍ୱଗତି ବେନାନ୍ତି, ଭାଗବତ 11 ସ୍କନ୍ଧ 19 ଅଧ୍ୟାୟରେ ଉଦ୍ଧବ କଥା କହିଛନ୍ତି ଯେ ଭଗବାନ ହୃଦୟରେ ଚୈତ୍ୟଗୁରୁ ରୂପରେ ରହିଛନ୍ତି ଏବଂ ବାହାରେ ଶିକ୍ଷାଗୁରୁ ବା ଦୀକ୍ଷାଗୁରୁ ରୂପରେ ରହିଛନ୍ତି। ସେ ଆମକୁ ଶିକ୍ଷା ଦେଉଛନ୍ତି, ଭିତରେ ମଧ୍ୟ ସେ ଶିକ୍ଷା ଦେଉଛନ୍ତି କିନ୍ତୁ ଆମେ ଗ୍ରହଣ କରୁନେ। ତେଣୁ ଭଗବାନଙ୍କର ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି। ଭଗବାନ ଯଦି ସ୍ମୃତି ପ୍ରଦାନ କରିବେ 100 ଜନ୍ମ ତଳ କଥା କ'ଣ, 100,000 ଜନ୍ମ ତଳ କଥା କ'ଣ ମନେ ପକେଇ ମନେ କରିପାରିବ, ମନେ ପକେଇ ପାରିବା ଭଗବାନ ସେ ସ୍ମୃତି ବିସ୍ମୃତି କରିଦିଅନ୍ତି। ଯଦି ଆମେ ଏସବୁ ସ୍ମୃତି ରଖିବା ମନେ ରହିବ ତାହେଲେ ଆମେ ବଞ୍ଚିପାରିବା ନାହିଁ। ଯଦି ଆମର ବିସ୍ମୃତି ନଦେବେ ଭଗବାନ ତାହେଲେ ଆମେ ଶୋଇପାରିବା ନାହିଁ। ଯେଉଁମାନଙ୍କର ଇନ୍ସୋମ୍ନିଆ ସେମାନେ ଶୋଇପାରନ୍ତି ନାହିଁ, କାରଣ ସେ ବୁଝିପାରନ୍ତି ନାହିଁ, ସେଥିପାଇଁ ସେ ଶୋଇପାରନ୍ତି ନାହିଁ, ଇନ୍ସୋମ୍ନିଆ ଦୋଷ ରହିଛି। ପାଶ୍ଚାତ୍ୟ ଜଗତରେ ସମସ୍ତଙ୍କର ଇନ୍ସୋମ୍ନିଆ ରହିଛି, ଦୋଷ ରହିଛି, ନିଦ ହୁଏ ସେମାନେ ସ୍ଲିପିଂ ପିଲ୍ ଗ୍ରହଣ କରନ୍ତି, ସ୍ଲିପିଂ ପିଲ୍ ଖାଇଲେ ସେମାନେ ନିଦ ଯିବେ ନହେଲେ ଶୋଇପାରିବେ ନାହିଁ। ବହୁତ ଚିନ୍ତା ତାଙ୍କର ଭାଗବତରେ ମଧ୍ୟ 3 ସ୍କନ୍ଧ 9 ଅଧ୍ୟାୟରେ ବ୍ରହ୍ମା ସବୁତା କହିଛନ୍ତି ଅନ୍ୟାତ୍ ନିଦ୍ରା ଦୈବାହତନା ରୋଷେଇ ଦେବା ଯୁଷ୍ମ ପ୍ରସଙ୍ଗେ ମୁଖା ୟଶନ୍ସରନ୍ତି। 3 ସ୍କନ୍ଧ 9 ଅଧ୍ୟାୟରେ ଯେତେବେଳେ ବିଶ୍ୱ ସୃଷ୍ଟି କରୁଛନ୍ତି ବ୍ରହ୍ମା ଏବଂ ଦେବତାମାନେ ଭଗବାନ ସ୍ତୁତି କରିଛନ୍ତି, ତା ଦେହରେ ଗୋଟେ ସ୍ତୁତି। ସାଧାରଣତଃ ଲୋକମାନେ ଭଗବାନ ଭୁଲି ଯାଇଥାନ୍ତି, ଅନ୍ୟ କୃତାର୍ଥ କରଣା ଦିନ ହେଲେ କେମିତି ଇନ୍ଦ୍ରିୟ ପୂର୍ତ୍ତି କରାଯିବ, ଇନ୍ଦ୍ରିୟର ଆବଶ୍ୟକ ପୂରଣ କରାଯିବ। ଅନ୍ୟ କୃତାର୍ଥ କରଣା ନିଶୟାନା ରାତିରେ ନିଦ୍ରା ଏବଂ ନିଦ୍ରା ମଧ୍ୟ ହୁଏ ନାହିଁ, ନିଶୟାନା 3 ପ୍ରକାର ବ୍ୟକ୍ତି ଅଛନ୍ତି, ସେ ଗୌରବ ମହାରାଜ କହନ୍ତି କଥା 3 ପ୍ରକାର ବ୍ୟକ୍ତି ଅଛନ୍ତି, କିଏ କିଏ ନା ଭୋଗୀ, ରୋଗୀ ଏବଂ ଯୋଗୀ। ତେଣୁ ଭୋଗୀମାନେ ଡାଇବେଟିସ୍ ବିଭିନ୍ନ ପ୍ରକାର ରୋଗ ହେଇଯାଇଛି, ଏଇକିରି ସିଏ ଛଟପଟ ହେଉଛନ୍ତି, ରୋଗରେ ଛଟପଟ ହେଉଛନ୍ତି, ଆଉ ଶୋଇପାରୁ ନାହାନ୍ତି। ଏ ଭୋଗୀ ରୋଗ ନୁହଁ, ଭୋଗୀମାନେ ବହୁତ ଧନ ରହିଛି, ତେଣୁ ନିଦ ହେଉନି, କାଳେ ଚୋରି କରି ଯିବେ, ଯଦି ବ୍ୟାଙ୍କ ରଖିଦେବେ ମୋଦୀ ସରକାର ଧରିବେ, ତେଣୁ ଲୁଚେଇକି ରଖିଲେ କାଳେ ଚୋର ଆସିବ ଧରିବ, ତେଣୁ ନିଦ ହେଉନି ରାତିରେ। ଯଦି କୌଣସି କାରଣରୁ ଗୋଟେ ନିଦ ହେଇଗଲା, ଯଦି ଟିକେ ପବନ ସମସ୍ୟା ହେଲା, କୁକୁର ଭୋଗିଦେଲା, ଚାଙ୍ଗ ଚାଙ୍ଗ ନିଦ ହେଇଗଲା, ନିଶି ନିଶାୟାନ ସିନ୍ଧୁ ଗୌରୀ ନିଶା ମହାରାଜ ଖାଲି କହନ୍ତି, ନିଶି ନିଶାୟାନା ରାତିରେ ନିଦ ହୁଏ ନାହିଁ। ଏହି ପ୍ରସଙ୍ଗରେ ସେ ଗୋଟେ କଥା କହୁଥିଲେ, ଗୋଟେ ବ୍ୟକ୍ତି ଥିଲେ, ସିଏ ତାକୁ ନିଦ ହେଉନଥିଲା। ଯଦି ଆପଣ ବହୁତ ସମୟ ନ ଶୋଇବେ ତାହେଲେ ଆପଣ ପାଗଳ ହେଇଯିବେ। ନିଶି ନିଶା ସେ ବ୍ୟକ୍ତି ଜଣଙ୍କ ତାକୁ ନିଦ ହେଉନଥିଲା। ସେ ବହୁତ ଔଷଧପତ୍ର ଖାଇ ବୁର୍ଲା ମେଡ଼ିକାଲ ଠୁ ଆରମ୍ଭ କରି କଟକ ମେଡ଼ିକାଲ, ବରହମପୁର ମେଡ଼ିକାଲ, ସବୁ ମେଡ଼ିକାଲ ଯାଇ ଯେତେ ଔଷଧ ଅଛି ଖାଇକି ମଧ୍ୟ ତା'ର ଭଲ ହେଉନଥିଲା। ତେଣୁ ସାଧୁ ଗୁରୁଙ୍କ ପାଖକୁ ଗଲେ ଏବଂ ତାଙ୍କୁ କହିଲେ ଏଇଭଳି ଭାବରେ ମୋର ନିଦ ହେଉନାହିଁ। ସାଧୁ ଜଣ କହିଲେ ଠିକ୍ ଅଛି, ତମେ ଆସ ସନ୍ଧ୍ୟାବେଳେ ଆସ, ତମ ନିଦ୍ରା ଔଷଧ ଆମେ ଦେବା। ସେ ଆସିଲେ, ତେଣୁ ନିଦ୍ରା ସନ୍ଧ୍ୟାବେଳେ ଭଗବାନ କଥା ଚାଲିଛି, ଗୀତା ଭାଗବତ ସବୁ ଚାଲିଛି, ପାଠ ହେଉଛି, ତେଣୁ ନିଦ ତାଙ୍କୁ ହେଲା, ଭଗବାନ କଥା ଶୁଣି ନିଦ ହେଲା, ସେ ହେଇପାରୁନଥିଲା ନିଦ। ତେଣୁ ଗୁରୁଦେବ ଯାହା ଗୁରୁଦେବ କଥା ସାରି ସରିଲା, କଥା ସରିଲା, ସବୁ ସମସ୍ତେ ଉଠି ପଡ଼ିଲେ, କିନ୍ତୁ ଅନ୍ୟ ଶିଷ୍ୟମାନେ ଦେଖିଲେ ସେ ବ୍ୟକ୍ତି ଜଣଙ୍କୁ ଶୋଇଛନ୍ତି, ତାଙ୍କୁ ଅନ୍ୟମାନେ ଯେଉଁ ଉଠିବା ପାଇଁ ବସିଲାବେଳେ ବୁଝିବା ପାଇଁ ନାହିଁ, ତାକୁ ସେ ଶୋଇଥାନ୍ତି, ତାଙ୍କୁ ଔଷଧ ଦିଆଯାଏ, ମେଡ଼ିସିନ୍ ଦିଆଯାଏ। ତେଣୁ ରାତି ପାଇ ହେଲା, ସକାଳ ହେଲା, ସୂର୍ଯ୍ୟ କିରଣ ପଡ଼ିଲାବେଳେ ତାଙ୍କ ବୁଦ୍ଧ ଭାଙ୍ଗିଲା। ସେ କହୁଛି, ଗୁରୁଦେବ ଆପଣ କି ଔଷଧ ଦେବେ, ମୁଁ ଏତେ ଦିନ ପର୍ଯ୍ୟନ୍ତ ଔଷଧ ଖାଇଗଲ, ତ ମୋର ଭଲ ହେଉନଥିଲା ରୋଗ। ତେଣୁ ଏଇଭଳି ଭାବରେ ଅନ୍ୟ ଭୂତାର୍ଥକରଣ ନିଶି ନିଶାୟନା, ଭୋଗୀ ରୋଗୀ ରୋଗ ରୋଗୀ ସବୁବେଳେ ରୋଗରେ ଛଟପଟ ହେଉଛି, ତାକୁ ନିଦ ହେଉନାହିଁ, ଏବଂ ଯୋଗୀ ଯୋଗୀ ସିଏ କ'ଣ ଶୋଇବେ, ପ୍ରଭୁପାଦ ମାନେ କ'ଣ ଶୋଉଥିଲେ କି, ଦୁଇ ଘଣ୍ଟା ଅଢ଼େଇ ଘଣ୍ଟା ଶୋଉଥିଲେ ନା। ଆମର ରହିଛନ୍ତି ଷଡ଼ ଗୋସ୍ୱାମୀ, ସେମାନେ ସେଭଳି ସେଇଭଳି ନିଦ୍ରା ଆହାର ବିହାର କାଦି ବିଜିତ ହଉ, ସେମାନେ ଶୟନ କରୁନଥିଲେ, ସେମାନେ ଭଗବାନଙ୍କ ସେବାରେ ରହିଛନ୍ତି, ଶୟନ କେତେବେଳେ କରିବେ। ତେଣୁ ନିଶି ନିଶାନା ରାତିଟା ଏଇଭଳି ଭାବରେ କଟିଯାଉଛି, ନିଶି ନିଶାନା ନିଦ ବି ହେଉନାହିଁ। ନାନା ମନରଥ ଦିଆ କ୍ଷଣଭଗ୍ନ ନିଦ୍ରା, ଏଇଭଳି ଭାବରେ ଅନେକ ମନରଥ ରହିଛି ତାଙ୍କର, ଏଭଳି କରିବି, ସେଭଳି କରିବି, ସେଭଳି କରିବି, ଏଇ ଜପ, ଏଇଟା ଜପ, ଭଗବାନ ନାମ ଜପ ନକଲେ ଏଇଭଳି ଭାବରେ ଚାଲିବ ଜପ। ନାନା ମନରଥ ଦିଆ କ୍ଷଣ, ଦିନ ତ ଯାହା ଚିନ୍ତା କରି କଲେ, ରାତିରେ ମଧ୍ୟ ନିଦ୍ରା ମନ୍ଦ ହେଇଯାଉଛି, କ୍ଷଣଭଗ୍ନ ନିଦ୍ରା। ଦୈବା ତାହାତ ରଚନା ରୋଷେଇ ଦେବା, ଏମିତି ଋଷିମାନଙ୍କର ଦେବତାମାନଙ୍କର ମଧ୍ୟ ମନବାଂଛାକୁ ଭଗବାନ ବ୍ୟକ୍ତ କରିଦିଅନ୍ତି, ଯଦି ସେଇଟା ଭଗବାନଙ୍କର ଅନୁକୂଳ ନହେଲା, ଭଗବାନଙ୍କ ସେବାରେ ପର୍ଯ୍ୟବେକ୍ଷିତ ନହେଲା। ତେଣୁ ଯୁଷ୍ମ ପ୍ରସଙ୍ଗ ବିମୁଖା ୟଶନ କରନ୍ତି, ଭଗବାନଙ୍କର ଯେଉଁମାନେ ବିମୁଖ ହେଇଯାଆନ୍ତି ଏଇ ଭୌତିକ ଜଗତରେ ଘୁରି ବୁଲନ୍ତି। ତେଣୁ ଏ ସ୍ମୃତି ବିଷୟରେ ବହୁତ କଥା ରହିଛି, ଆମେ ଯଦି ସ୍ମୃତିର ସ୍ମୃତିଚାରଣ କରିବା ତାହେଲେ ଆମର ସରଳ ହେବ ନାହିଁ। ଖାଲି ଗୋଟିଏ କଥା କହିବା, ଆମ ସେ ରାଧବ ଗୋସ୍ୱାମୀ ମହାରାଜ କଥା କହନ୍ତି, ଗୋଟେ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ବହୁତ ବଢ଼ିଆ ପ୍ରବଚନ ଦିଅନ୍ତି ସବୁ, ତାଙ୍କର ବହୁତ ହଜାର ହଜାର ଫଲୋଅର୍ ସବୁ ରହିଛନ୍ତି। ଥରେ ବହୁତ ଗର୍ବରେ କହିଲେ, ମୋର କାହିଁକି ଏତେ ସବୁ ଫଲୋଅର୍ ହେଉଛନ୍ତି କାହିଁକି ଜାଣିଛ, କ'ଣ କାରଣ, ସିକ୍ରେଟ୍ କ'ଣ କ'ଣ ନା, ମୋର ଦୁଇଟା ଭଲ ଗୁଣ ରହିଛି। କ'ଣ ସେ ଭଲ ଗୁଣ ନା, ଗୋଟେ ଭଲ ଗୁଣ ହେଉଛି ମୁଁ କିଛି ଭୁଲେ ନାହିଁ, ମୋର ସ୍ମୃତି ହେଉଛି ବହୁତ ପ୍ରଖର ସ୍ମୃତି, କିଛି ଭୁଲେ ନାହିଁ। ନା ଆଉ ଗୋଟେ ଗୁଣ, ମୋର ମନେ ପଡ଼ୁନାହିଁ, ମନେ ପଡ଼ୁନି। ସ୍ମୃତି ଯଦି ଯାହାର ଏତେ ପ୍ରଖର ତାହେଲେ ସବୁ ମନେ ରଖିବା କଥା, କିନ୍ତୁ ଏଇଭଳି ଭାବରେ ମୋର ମଧ୍ୟ ସେଇ ସ୍ମୃତି ସେଇଭଳି ଭାବରେ ବହୁତ ପ୍ରଖର। କ'ଣ ନା, ନାରଦୀ କ'ଣ ଥିଲେ, ଗନ୍ଧର ଥିଲେ, ତାଙ୍କ ନାଁଟା ମୋର ମନେ ପଡ଼ୁନାହିଁ। ତେଣୁ ଏଇଭଳି ଭାବରେ ସ୍ମୃତି ଆସ୍ତେ ଆସ୍ତେ ସବୁ କମି କମିକା ଯାଉଛି। ଭାଗବତ ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏସବୁଟି ଅଛନ୍ତି, ସୁଖଦେବ ଗୋସ୍ୱାମୀ କହିଛନ୍ତି, ଭବିଷ୍ୟତବାଣୀ ଦିଆଯାଇଛି କଳିଯୁଗରେ ଏଇଭଳିଆ ପ୍ରତିଦିନ ଏଇଟା କମି କମିକା ଯାଉଛି। ततस्तानं दिनं धर्मं सत्यं शौचं क्षमा दया काड़ेन वर्ण राजन नक्षति आयु बड़ स्मृति। ये आठटी जिनस तुम्हें क्या जरूर कौन ना धर्म सत्य शौच क्षमा दया आयुष बड़ एवं स्मृति जेहेतु कलिजुगर लोक मान स्मृति कमीजी ये भगवान व्यासदेव रूप से आसी ये सब शास्त्र को लिपिबद्ध कले सत्य त्रेता द्वापर युग मानक लोक मान स्मृति शक्ति एत प्रकट था केवल शुणिक मन रखुले वेदर गोटे नाम हो स्मृति जहा हू आम समय आप स्मृति आगे बस स्मृति चारण करवा ना तेणु स्मृति बर्तन भूली जावा सेठी आसो अपहन विस्मृति आसो भगवान ये देवे माँ दशोदा को विस्मृति देदेले सद्यो नष्ट स्मृति गोपी भगवान सुइत बंद करदे स्मृति सुइत बंद करदे खाली गोटे कथा कह जड़े थे जमदग्नि जमदग्नि पुत्र होनेक पुत्र थे कनिष्ठ पुत्र थे परशुराम तेणु जमदग्नि थे ये तांकर आश्रम रही यज्ञ करुले पत्नी होती किए रेणुका से जाते निकटस्थ नदी को जड़ आने गला बेले जन गंधर्व अवसर मान सहित जल के पड़ते गंधर्व बहुत सुंदर देखा ये सौंदर्य रही सौंदर्य आकर्षित हो गले रेणुका तेणु भूलीगले स्वामी अपेक्षा कर जड़ नहीं जीवे यज्ञ हम होम इत्यादि सब रही डेरी होगा जमदग्नि जमदग्नि बर्तमान होती आम सप्तर्षि भर जन सप्तर्षि पूर्व मनंतर कथाईटा तेणु से जाणिले कहीं पत्नी डेरी कर गंधर्व प्रति आकर्षित हो जाती तेणु पिता मान पुत्र मान कहले तो माँ कर शिरोच्छेद कर कौ पुता माँ को हत्या करे शुणिले ना कनिष्ठ पुत्र को जो कहले कहले माँ को हत्या कर एवं तुम भाई मान को हत्या कर भागवत कथा प्रभु मो चकट टे धीरे धीरे कह कथा संकट बजा जाए तेणु ये जो परशुराम कौन कले पितांकर कथा जानते रही जानते पितांकर शक्ति रही जानते तेणु माँ को काटिदेले भाई मान मत काट पशु काटिदेले तेणु तर पिता बहुत खुशी होगले कहले कौन बर तुम ग्रहण कर मोठ से कहले पिताजी मुझे मो माँ को हत्या कली मोर भाई मान को हत्या कली आप सब पुणी जीवन दान दे दिखा मुझे हत्या करा भूल जाने तेणु से जीवन पाइले सब स्मृति मध्य चलीगला जड़े ऋषि पाखे ये शक्ति रही भगवान पाखे कौन बड़ कथ आश्चर्य कथा कौन तेणु भगवान सुई टीपीदे स्मृति भी चलीगला सद्यो नष्ट स्मृति गोपी सारूप्या रोहमात्मज तेणु नहीं आरोह कहले कोल स्थापन पुह को बसईदे कोल बस गेल करने आरंभ कले आत्मजम निजर पुह बोली पता नहीं सब कहना ये सब पुत्र ये किए किए कार पुह किए कार स्वामी चिंता करते सब भूलीगले स्मृति चलीगला आत्मजम निजर पुह निजर आत्मार अंश पुत्र को पिता अंश बोली कह जाए आत्मजम से कहुचे तेणु निजर आत्मा जन्म नहीं शरीर जन्म जन्म कर चिंता कर पुह को यह भाव में स्नेह कर प्रभुत स्नेह कलीराम स्नेह स्नेह गोटे वस्तु रही स्नेह गोटे कथा हूँ प्रेमर ऊर्ध स्तर चैतन्य चरितामृत वर्णना कर जो जितने आम भक्ति योग अभ्यास करुचे आदर श्रद्धा साधु संग अथवा भजन क्रिया अथवा अनर्थ निवृत्ति सारे श्रद्धा किसी रही साधु पाक जाऊे भजन करुचे भजन कले कौन होना अनर्थ निवृत्ति हम अनर्थ निवृत्ति हेल्ले आस्ते आस्ते से भक्ति मार्ग अग्रसर हम निष्ठा रुचि आसक्ति भाव यू प्रेम उदय हो आर ऊर्धरे आहरी बहुत स्तर रही तार ऊर्ध स्तर हूँ स्नेह तापर हूँ मान तापर हूँ प्रणय तापर हूँ राग तापर हूँ अनुराग तापर हूँ भाव ताप महाभाव ଏଇ ଭଗବାନ କୃଷ୍ଣଙ୍କର ମହାଭାବ ହେଉଛି ଜଗନ୍ନାଥ ରୂପ। ରାଧାରାଣୀ ସେଇ ମହାଭାବରେ ଭାବିତ ହେଉଥିଲେ, ତେଣୁ ମହାପ୍ରଭୁ ମଧ୍ୟ ସେଇଭଳି ଭାବରେ ମହାଭାବ ପ୍ରକାଶ କରିଛନ୍ତି। ଚୈତନ୍ୟ ଚରିତାମୃତରେ ଅନ୍ତର୍ଲୀଳାରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ବର୍ତ୍ତମାନ ମା ଯଶୋଦା ପୁତ୍ର ପ୍ରତି ପୁତ୍ର ସ୍ନେହରେ ଅଧିକ ତାଙ୍କର ସ୍ନେହ ଆହୁରି ଅଧିକ ହୋଇଗଲା। କଲିଳ ସ୍ନେହ କଲିଳ ମାନେ ସବୁ ସ୍ନେହର ଦ୍ୱାରା ତାଙ୍କର ଜ୍ଞାନ ଚାଲିଗଲା କଲିଳ। ତେଣୁ ହୃଦୟ ଆସିତ ଯଥା ପୁରା, ଆଗରୁ ଯେଉଁଭଳି ଭାବରେ କୃଷ୍ଣଙ୍କୁ ବହୁତ ସ୍ନେହ କରୁଥିଲେ, ବହୁତ ତାଙ୍କର ଆସକ୍ତି ଥିଲା, ନିଜ ପୁଅ ପ୍ରତି ସ୍ନେହ ସବୁ ଥିଲା, ସେ ସେଇଭଳି ଭାବରେ ପୁରା ଅତୀତରେ ଯେମିତି ଥିଲା ସେଇଭଳି ଭାବରେ ପୁଣି ହେଇଗଲା। ତେଣୁ ଏଭଳି ସ୍ନେହ ହେବ, ପୁତ୍ରକୁ ବାନ୍ଧିବା ପାଇଁ ଚେଷ୍ଟା କରିବେ, ନବମଧ୍ୟରେ ବର୍ଣ୍ଣନା କରାଯିବ। ତେଣୁ ଏହିଭଳି ଭାବରେ ମହାପ୍ରଭୁଙ୍କର ଲୀଳା ସବୁ ଚାଲିଛି। ଭଗବାନ ସେ ଲୀଳା ପୁରୁଷୋତ୍ତମ, ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ହେଉଛନ୍ତି ରାମ, ଲୀଳା ପୁରୁଷୋତ୍ତମ ହେଉଛନ୍ତି ଭଗବାନ କୃଷ୍ଣ, ଏବଂ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ। ତିନି ପୁରୁଷୋତ୍ତମ ସିଏ, ମହା ଲୀଳା ପୁରୁଷୋତ୍ତମ, ଲୀଳା ପୁରୁଷୋତ୍ତମ ଲୀଳା, ଏଭଳି ଭାବରେ ଅପାର ଲୀଳା ରହିଛି। ଆମକୁ କୃପା କରି ଭଗବାନ କିଛି ଲୀଳାକୁ ସ୍ମରଣ କରାଇଲେ ଆମ ସମୟ ହେଇଯାଉଛି, ତେଣୁ ଆମେ ସମୟ ଘଣ୍ଟା ବାଜିବ, ତା ପୂର୍ବରୁ ଆମେ ପ୍ରଶ୍ନ ପଚାରିଦେବା କାହାର କିଛି ରହିଛି, କିଛି ଆମର କିଛି ତ୍ରୁଟି ରହିଛି ଆପଣମାନେ ସଂଶୋଧନ କରିପାରିବେ, କିଛି କଥାରେ ଯଦି କିଛି ବୁଝିହେଲାନି କି ଆମ କଥା କେଉଁଠି ଛାଡ଼ିଦେଲେ, କ୍ଷୀର ଛାଡ଼ିଯାଇଛି, କିଛି ସ୍ମୃତି ସନ୍ଦେହ ରହିଛି, ସ୍ମୃତିର ସ୍ମୃତି ଧାରଣ କରିବା ପାଇଁ ବହୁତ କଥା ରହିଛି। ସେ ଗନ୍ଧର୍ବଙ୍କ ନାଁ ଘର ମାନେ ପଡ଼ିଲାନି, ସ୍ମୃତି ଘର କାଟିଦେଲେ ଭଗବାନ ତ ସଦ୍ୟ ନଷ୍ଟ ସ୍ମୃତି, ଭଗବାନ ନଷ୍ଟ କରିଦେଲେ ସେ ସ୍ମୃତିକୁ କଣ ନା ହୁ ଗନ୍ଧର୍ବ ନୁହଁ, ସେ ଇଏ ହୁ ଗନ୍ଧର୍ବ ଆସିବ ଏଇ କଥା, ଏଇ ଯୋଉ ଅଷ୍ଟମ ସ୍କନ୍ଧରେ ଆସିବ ହୁ ଗନ୍ଧର୍ବ ଥିଲେ, ସେ ଯୋଉ ଆମର କିଏ ହଁ ହସ୍ତି ନୁହଁ, ସେ ଥିଲେ ଯୋଉ କ୍ରୋକୋଡାଇଲ ଯୋଉ କଣ କୁମ୍ଭୀର, କୁମ୍ଭୀର ଥିଲା ହୁ ଗନ୍ଧର୍ବ ଥିଲେ, ତେଣୁ ଆଙ୍କର ନାଁ ଆଉ ଗୋଟେ କ'ଣ ଥିଲା, ଯାହା ହଉ ଏ ସବୁ ବହୁତ ଗନ୍ଧର୍ବ କଥା ରହିଛି, ସେଥିପାଇଁ ଗୋଟେ ଲେଖିକି ରଖିଥିଲି ଗନ୍ଧର୍ବମାନଙ୍କର, ବହୁତ ଗନ୍ଧର୍ବ କଥା ରହିଛି ଭାଗବତରେ। ଗନ୍ଧର୍ବ କହିଲେ ବହୁତ ସୁନ୍ଦର ଦେଖିବା ପାଇଁ ସେମାନେ, ତେଣୁ କୁହାଯାଏ ମେମୋରି ଚିପ୍ ଯୋଉ ରହିଛି ଆମର ଆମର ମେମୋରି ଚିପ୍ ଅନଲିମିଟେଡ଼ ରହିଛି, 16 GB, 32 GB, 64 GB ଯେତେ GB ଅଛି, ଆମର ଯେଉଁ ମେମୋରି GB ରହିଛି ସେଇଟା ଅନଲିମିଟେଡ଼, ତାର ଲିମିଟ୍ ନାହିଁ। ତେଣୁ ଭଗବାନ ଯେତେବେଳେ ଚାହିଁବେ ସେଇଟାକୁ ଅନଲିମିଟେଡ଼ କରିଦେବେ, ପୁଣି ଯେତେବେଳେ ଚାହିଁବେ ଲିମିଟେଡ଼ କରିଦେବେ, ସ୍ମୃତି ରହିଛି ମାତ୍ର ସ୍ମୃତି ଜ୍ଞାନ ଅପମାନ ଭଗବାନଙ୍କର ସେସବୁ ଆସୁଛି, ସ୍ମୃତି ଆସୁଛି ପୁଣି ବିସ୍ମୃତି ଆସୁଛି। ଆମର ଏଇ ପ୍ରସଙ୍ଗରେ ବୈଜ୍ଞାନିକମାନେ କହନ୍ତି ଯେ ସେମାନେ ଯେଉଁ ବିଭିନ୍ନ ଉଦ୍ଭାବନ କରନ୍ତି ସେଇଟାକୁ ସେମାନେ କହନ୍ତି 99% ପର୍ସପିରେସନ୍, 1% ଇନ୍ସପିରେସନ୍। ଅନୁସୂତ ଭାବ ହେଉଛି ସେମାନେ ବହୁତ କଷ୍ଟ ସ୍ୱୀକାର କରନ୍ତି, ଗୋଟେ ଆବିଷ୍କାର କରି ଉଦ୍ଭାବନ କରିବା ପାଇଁ ରାତିରାତି ଶୁଅନ୍ତି ନାହିଁ ସେମାନେ, କିନ୍ତୁ ଯେତେବେଳେ ଗୋଟେ ପ୍ରେରଣା ପାଇଯାଆନ୍ତି ସେତେବେଳେ ସେ ଉଦ୍ଭାବନଟି କରିଦିଅନ୍ତି। ଯେତେବେଳେ ଯେମିତି ଆମର ଗ୍ରୀସ୍ର କିଏ ଆର୍କିମିଡ଼ିସ୍, ଗ୍ରୀସ୍ର ସେ ଥିଲେ, ସେ ଫିଲୋସଫର ବା ସେ ଯେଉଁ ବୈଜ୍ଞାନିକ ସେ ଥିଲେ, ସ୍ନାନ କରୁଥିଲେ କୂଅରେ, ସ୍ନାନ କରୁଥିଲା ବେଳେ ଜଳରେ, ସେ ଜଳ ଭିତରେ କେମିତି କ'ଣ ତାଙ୍କର ପ୍ରେରଣାଟା ଆସିଗଲା, ଜଳ ତାଙ୍କର ରାଜା ସେଇଟାକୁ ଇଏ କରିଥିଲେ, କ'ଣ ପାଇଁ ଜଳରେ ଗୋଟେ ବୁଡ଼େଇ ଦେଲେ, ଭାରି ଜିନିଷ ବୁଡ଼େଇ ଦେଲେ ହାଲକା ହେଇଯାଏ, କ'ଣ ପାଇଁ ବୈଜ୍ଞାନିକ ସେତେବେଳେ କେହି ଜାଣିପାରିନଥିଲେ, କିନ୍ତୁ ଆର୍କିମିଡ଼ିସ୍ ସେଇଟା ଯେତେବେଳେ ସ୍ନାନ କରୁଥିଲା ବେଳେ ସେଇ ସ୍ମରଣଟି ଆସୁ, ସେ ଜ୍ଞାନଟି ଆସିପାରେ ଭଗବାନ ଦେଇଦେଲେ ତାକୁ। ତେଣୁ ସେ ୟୁରକା, ୟୁରକା ଶବ୍ଦ ସୂତ୍ର ଆସିଛି, ଗ୍ରୀସ୍ ଶବ୍ଦ ଏଇଟା, ୟୁରକା ୟୁରକା କେବେ ଉଲଭ ନେଇ ଧାଇବେ ସେ, ମାନେ ମୁଁ ପାଇଗଲି, ପାଇଗଲି ମୋର ଜ୍ଞାନ ପାଇଗଲି। ଆପଣମାନଙ୍କୁ ମଧ୍ୟ ଆପଣ ଜ୍ଞାନ ଭଗବାନ ଦେଉଛନ୍ତି, ଆପଣଙ୍କୁ ପ୍ରେରଣା ଦେଉଛନ୍ତି, କବିତା ଲେଖୁଛନ୍ତି, ସେ ଭଗବାନଙ୍କର ସେ ସ୍ମୃତି ଆସିଛି ବା ଜ୍ଞାନ ଆସିଛି ଭଗବାନ ଦେଉଛନ୍ତି ସେ ଯୋଉ। ଏଇଭଳି ଭାବରେ ଆମ କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବୃନ୍ଦ କି। ଆପଣଙ୍କ ସ୍ମୃତି ରଖିବା ପାଇଁ ମୁଁ କହୁଛି ଆପଣ ଏଇଟା ସ୍ମୃତି କରି ରଖିଥିବେ, ଆସନ୍ତାକାଲି ମୁଁ କହିବି ଏ ଗନ୍ଧର୍ବଙ୍କ ନାଁ କ'ଣ ଥିଲା। ହରେ କୃଷ୍ଣ।
ଏଇଟା ଲେଖିଛି ଯେ କୁଆଡ଼େ ରହିଛି ସେଇଟା।